ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଞ୍ଜଙ୍କର ଆଜିଠାରୁ ତିନିଦିନିଆ ଭାରତ ଗସ୍ତ. ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ. ଉଜ୍ବେକିସ୍ତାନ ସଂସଦ ପାଇଁ ଆଜି ଅନୁଷ୍ଠିତ ହେବ ମତଗ୍ରହଣ ଏବଂ ସାପ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଭାରତ ନେପାଳ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ. ଏହା ହେବ ମନ୍ କି ବାତ୍ର 115ତମ ସଂସ୍କରଣ. ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ. ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ. ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ. ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ. ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ ଆଜିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି. ତାଙ୍କ ପତ୍ନୀ ବେଗୋନା ଗୋମେଜ୍ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ସାଞ୍ଚେଜ୍ଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ. 18 ବର୍ଷ ପରେ ସ୍ପେନ୍ର ରାଷ୍ଟ୍ରପତି ଭାରତ ଗସ୍ତରେ ଆସୁଛନ୍ତି. ପୂର୍ବରୁ ବିଭିନ୍ନ ବହୁପକ୍ଷୀୟ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ସାଞ୍ଚେଜ୍ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇସାରିଛି. ଗସ୍ତ ଅବସରରେ ରାଷ୍ଟ୍ରପତି ସାଞ୍ଚେଜ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ. ଶ୍ରୀ ସାଞ୍ଚେଜ୍ ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ଭାବେ C-295 ବିମାନର ଅନ୍ତିମ ଆସେମ୍ବଲ୍ ଲାଇନ୍ ପ୍ଲାଣ୍ଟ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଗୁଜରାଟର ଭଦୋଦରାଠାରେ ଉଦ୍ଘାଟନ କରିବେ. ଏହା ହେଉଛି ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶବିଶେଷ. ଟାଟା ଆଡ଼ଭାନ୍ସଡ୍ ସିଷ୍ଟମ୍ ଏବଂ ସ୍ପେନ୍ର ଏୟାରବସ୍ ସଂସ୍ଥା ମିଳିତ ଭାବେ ଏହି ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ରାଷ୍ଟ୍ରପତି ସାଞ୍ଚେଜ୍ଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଶ୍ରୀ ସାଞ୍ଚେଜ୍ ମୁମ୍ବାଇ ଗସ୍ତରେ ଯାଇ ବାଣିଜ୍ୟ ଏବଂ ଶିଳ୍ପୋଦ୍ୟୋଗୀ ଓ ଚଳଚ୍ଚିତ୍ର ଶିଳ୍ପ ସହିତ ଜଡ଼ିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତ ଆଲୋଚନା କରିବେ. ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପ୍ରସଙ୍ଗ ନେଇ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ. ଭାରତ ବାଂଲାଦେଶ ସୀମାରେ ପେଟ୍ରୋପୋଲ୍ସ୍ଥିତ ଲ୍ୟାଣ୍ଡ ପୋର୍ଟରେ ନବନିର୍ମିତ ଯାତ୍ରୀବାହୀ ଟର୍ମିନାଲ୍ ବିଲ୍ଡିଂ ଏବଂ ମୈତ୍ରୀ ଦ୍ୱାର କାର୍ଗୋ ଗେଟ୍କୁ ଉଦ୍ଘାଟନ କରିବେ. ଉଭୟ ଦେଶର ନାଗରିକଙ୍କ ପାଇଁ ଅନ୍ତର୍ଜାତୀୟ ବାଣିଜ୍ୟର ସୁବିଧା ପ୍ରଦାନ କରିବା ଲକ୍ଷ୍ୟରେ ଏହି ଟର୍ମିନାଲ୍ ପ୍ରତିଷ୍ଠା କରାଯାଇଛି. ସେହିପରି ଉତ୍ତର 24 ପ୍ରଗଣା ଜିଲ୍ଲାରେ ଅବସ୍ଥିତ ପେଟ୍ରୋପୋଲ୍ ଲ୍ୟାଣ୍ଡ ପୋର୍ଟ ଦକ୍ଷିଣ ଏସିଆର ସର୍ବବୃହତ୍ ସ୍ଥଳବନ୍ଦର ହେବ. ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ରୂପେ କାର୍ଯ୍ୟ କରିବ. ପେଟ୍ରୋପୋଲ୍ ବେନାପୋଲ୍ କ୍ରସିଂ ହେଉଛି ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥଳ ସୀମା ଅଞ୍ଚଳ, ଯାହାଦ୍ୱାରା ପ୍ରାୟ 70% ସ୍ଥଳଭିତ୍ତିକ ବାଣିଜ୍ୟ କାରବାର ହୋଇଥାଏ. ଏହା ମଧ୍ୟ ଭାରତର 8ମ ବୃହତ୍ତମ ଆନ୍ତର୍ଜାତିକ ଇମିଗ୍ରେସନ୍ ବନ୍ଦର. ବାର୍ଷିକ 2.35 ନିୟୁତରୁ ଅଧିକ ଯାତ୍ରୀ ପରିବହନର ସୁବିଧା ଏହି କ୍ରସିଂ ପଏଣ୍ଟ ମାଧ୍ୟମରେ ସମ୍ଭବ ହୋଇଥାଏ. ଶ୍ରୀ ଶାହା ଅପରାହ୍ନରେ ହୁଗୁଳି ଜିଲ୍ଲାର ଆରାମବାଗଠାରେ ସମବାୟ ବିଭାଗ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସନ୍ଧ୍ୟାରେ କୋଲକାତାର ସଲ୍ଟଲେକ୍ ସ୍ଥିତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି. ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଏବଂ ମହାୟୁତି ମେଣ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ପ୍ରଚାର କରିବେ. ବିଜେପି ପକ୍ଷରୁ 40 ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ ପାଇଛି. ସେଥିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ନୀତିନ ଗଡ଼କରୀ, ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଅଛନ୍ତି. କେତେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି. ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ 16 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି. ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରୁ ପଶ୍ଚିମ ଅନ୍ଧେରୀ ଆସନରୁ ସଚିନ ସାୱନ୍ତ ଏବଂ ପଶ୍ଚିମ ଭାଣ୍ଡ୍ରେ ନିର୍ବାଚନ ମଣ୍ଡଳୀରୁ ଆସିଫ୍ ଜାକାରିଆ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବେ. ପୂର୍ବରୁ କଂଗ୍ରେସ 23 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା. ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆସନ୍ତା ମଙ୍ଗଳବାର ଦିନ ଶେଷ ହେବ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଉଜ୍ବେକିସ୍ତାନ ସଂସଦ ପାଇଁ ଆଜି ମତଗ୍ରହଣ କରାଯିବ. କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଜୈନିଦିନ୍ ନିଜାମ ଖୋଜାଏଭ୍ ଗତକାଲି କହିଛନ୍ତି ସଂସଦର 150 ଆସନ ପାଇଁ 875 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେଥିମଧ୍ୟରେ 5 ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳରୁ 375 ଜଣ ଏବଂ ଜିଲ୍ଲାସ୍ତରରେ 500 ଜଣ ପ୍ରାର୍ଥୀ ରହିଛନ୍ତି। ଉଜ୍ବେକିସ୍ତାନର 2023 ସାମ୍ବିଧାନିକ ଏବଂ ନିର୍ବାଚନ ସଂସ୍କାର ପରେ ଏହା ହେଉଛି ପ୍ରଥମ ସାଧାରଣ ନିର୍ବାଚନ। ଆସନ୍ତା ମାସ 6 ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। 13 ବିଶ୍ୱ ସଂଗଠନର ପ୍ରତିନିଧିଙ୍କ ସମେତ ପ୍ରାୟ 851 ଜଣ ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକ ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି। ଜର୍ଜିଆର ଶାସକ ଦଳ ଜର୍ଜିଆନ୍ ଡ୍ରିମ୍ ଗତକାଲି ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ଆଗୁଆ ରହିଛି। ଦଳର କାର୍ଯ୍ୟନିର୍ବାହୀ ସଚିବ ମାମୁକା ଏମ୍ଦିନାରାଜେ କହିଛନ୍ତି ପ୍ରାରମ୍ଭିକ ଫଳାଫଳ ଆଧାରରେ ଜର୍ଜିଆନ୍ ଡ୍ରିମ୍ ନୂଆ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ପ୍ରାରମ୍ଭିକ ଫଳାଫଳରୁ ଶାସକ ଦଳ ପାଶ୍ଚାତ୍ୟ ସମର୍ଥକ ବିରୋଧୀ ଗୋଷ୍ଠୀଠାରୁ ଆଗୁଆ ଥିବା ଜଣାପଡ଼ିଛି। ସେଠାକାର ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶାସକ ଦଳର ନିର୍ବାଚନ ପାଖାପାଖି 53% ସମର୍ଥନ ହାସଲ କରିଛି। ସଂସଦରେ 150 ଆସନରୁ 90 ବିଜୟୀ ହେବା ନେଇ ଶାସକ ଦଳ ଆଶା ରଖିଛି। ସରକାର ଗଠନ ପାଇଁ 76 ଆସନର ଆବଶ୍ୟକତା ରହିଛି। ଏହି ନିର୍ବାଚନରେ 58.94% ମତଦାନ ହୋଇଥିଲା। ମେକ୍ସିକୋର କେନ୍ଦ୍ରୀୟ ରାଜ୍ୟ ଜାକାଟେକାସ୍ଠାରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 24 ଜଣଙ୍କର ମୃତ୍ୟୁ ହୋଇଛି, 5 ଜଣ ଆହତ ହୋଇଛନ୍ତି। ଏକ ମାଲବାହୀ ଟ୍ରକ୍ ଏବଂ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି 2035 ସୁଦ୍ଧା ଭାରତର ନିଜସ୍ୱ ମହାକାଶ ଷ୍ଟେସନ ରହିବ। ଏହା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନାମରେ ପରିଚିତ ହେବ। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଏବଂ ବାୟୋଟେକ୍ନୋଲୋଜି ବିଭାଗ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଅବସରରେ ମନ୍ତ୍ରୀ ଡକ୍ଟର ସିଂ ଏହା କହିଛନ୍ତି। ଦେଶରେ ବୈଜ୍ଞାନିକ ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବୁଝାମଣାପତ୍ର ସହାୟକ ହେବ ବୋଲି ଡକ୍ଟର ସିଂ କହିଛନ୍ତି। ଦେଶର ମହାକାଶ କ୍ଷେତ୍ର ଅଧିକ ବ୍ୟାପକ ହୋଇଛି ଏବଂ ଏଥିରେ ସରକାରୀ ଓ ଘରୋଇ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମହାକାଶ ଷ୍ଟାର୍ଟଅପ୍ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ମହାକାଶ ଅର୍ଥନୀତିକୁ ବିକଶିତ କରିବାରେ ସେମାନଙ୍କର ସହଯୋଗ ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ଯୋଜନାରେ ଗତ ଅଗଷ୍ଟ ମାସରେ ପ୍ରାୟ 20 ନୂତନ ଶ୍ରମିକ ସାମିଲ ହୋଇଛନ୍ତି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେଥିମଧ୍ୟରେ 9,99,000 କର୍ମଚାରୀଙ୍କ ବୟସ 25 ମଧ୍ୟରେ ରହିଛି। ସେହି ମାସରେ ମହିଳା ସଦସ୍ୟଙ୍କ ସଂଖ୍ୟା 4,14,000 ବୃଦ୍ଧି ପାଇଛି। 28,917 ନୂତନ ପ୍ରତିଷ୍ଠାନ ଇଏସ୍ଆଇ ଯୋଜନାର ସାମାଜିକ ସୁରକ୍ଷା ପରିସରଭୁକ୍ତ ହୋଇଛନ୍ତି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଆଜି ଭାରତ ନେପାଳ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କାଠମାଣ୍ଡୁରେ ଦଶରଥ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଖେଳାଯିବ। ଆଶାଲତା ଦେବୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନକୁ 5-2 ପରାସ୍ତ କରିଥିବା ବେଳେ ବାଂଲାଦେଶଠାରୁ 1-3 ହାରିଯାଇଥିଲା। 5 ଟାଇଟଲ୍ ହାସଲ କରିଥିବା ଭାରତୀୟ ଦଳ 2022 ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ୍ ପର୍ଯ୍ୟାୟରେ ନେପାଳଠାରୁ ହାରିଯାଇଥିଲା। ଅନ୍ୟପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଆସୁଥିବା ନେପାଳ ଦଳ ଗତ ସଂସ୍କରଣରେ ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଥିଲା। ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍ ଦଳର ଚଳିତ ଭାରତ ଗସ୍ତ ଅବସରରେ 3 ଏକଦିବସୀୟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଅହମ୍ମଦାବାଦଠାରେ ଖେଳାଯିବ। ଅପରାହ୍ନ 1:30 ଏହି ମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍କୁ ଜିତି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗତ ଗୁରୁବାର ଦିନ ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 69 ରନ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ବିଶ୍ୱ ଟେବୁଲ୍ ଟେନିସ୍ ଚାମ୍ପିୟନ୍ସିପ୍ ଫ୍ରାନ୍ସର ମଣ୍ଟେପିଲିୟର 2024 ଟୁର୍ଣ୍ଣାମେଣ୍ଟର ଶୀର୍ଷ 8 ସ୍ଥାନ ମଧ୍ୟରେ ମାନିକା ବାତ୍ରା ସ୍ଥାନିତ ହୋଇଛନ୍ତି। ଏହି ସଫଳତା ହାସଲ କରି ଭାରତୀୟ ଟେବୁଲ୍ ଟେନିସ୍ ଇତିହାସରେ ମାନିକା ପ୍ରଥମ ମହିଳା ଖେଳାଳି ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଞ୍ଜଙ୍କର ଆଜିଠାରୁ 3 ଭାରତ ଗସ୍ତ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଭାରତ ନେପାଳ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।